ଗୀତ ସଂହିତା 142 ଗୁମ୍ଫାରେ ଥିଲାବେଳେ ଦାଉଦଙ୍କର ମସ୍କିଲ ପ୍ରାର୍ଥନା। ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କରେ। ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ। ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ। ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ। ମୋହର ଆତ୍ମା ମୋ ଅନ୍ତରରେ ଉଦ୍ବିଗ୍ନ ହେବାବେଳେ ତୁମ୍ଭେ ମୋହର ମାର୍ଗ ଜାଣିଲ। ମୋ ଗମନ ପଥରେ ସେମାନେ ମୋ ପାଇଁ ଗୋପନରେ ଫାନ୍ଦ ପାତି ଅଛନ୍ତି। ମୋ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ, ମୋତେ ଜାଣିବା ଲୋକ କେହି ନାହିଁ। ମୋହର ଆଶ୍ରୟ ବିନଷ୍ଟ ହୋଇଅଛି, ମୋ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ। ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୁକ୍ତି କରେ। ମୁଁ କହିଲି, ତୁମ୍ଭେ ମୋହର ଆଶ୍ରୟ, ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ। ମୋ କାକୁକ୍ତିରେ ମନୋଯୋଗ କର, କାରଣ ମୁଁ ଅତି ଅଧନତ ହୋଇଅଛି। ମୋ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର, କାରଣ ସେମାନେ ମୋ ଅପେକ୍ଷା ବଳବାନ। କାରାଗାରରୁ ମୋ ପ୍ରାଣ ଉଦ୍ଧାର କର, ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି। ଧାର୍ମିକମାନେ ମୋତେ ବେଷ୍ଟନ କରିବେ, କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।